ആകാശവാണി. ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଦକ୍ଷିଣ ରାଜ୍ୟଗୁଡ଼ିକର ବିକାଶ ଦ୍ୱାରା ହିଁ ବିକଶିତ ଭାରତ ଦୃଷ୍ଟିକୋଣ ବାସ୍ତବତାରେ ପରିଣତ ହୋଇପାରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସଚ୍ଚୋଟତା ପାଇଁ ମାର୍ଗ ଉନ୍ମୁକ୍ତ ରଖିବାକୁ ଆଇନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନ ବିଚାରପତି। ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ପରେ ହିଁ କୌଣସି ନିଷ୍କର୍ଷରେ ପହଞ୍ଚିହେବ, କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ଆଚାର୍ଯ୍ୟ ସୁଶ୍ରୁତଙ୍କ ଜୟନ୍ତୀ ଅବସରରେ ନୂଆଦିଲ୍ଲୀଠାରେ ଆସନ୍ତାକାଲି ଆରମ୍ଭ ହେବ ଜାତୀୟ ସମ୍ମିଳନୀ ସଲ୍ୟକନ 2025 ଏବଂ ଲର୍ଡ଼ସ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ବ୍ୟାଟିଂ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଦୃଷ୍ଟିକୋଣ ଦକ୍ଷିଣ ରାଜ୍ୟଗୁଡ଼ିକର ବିକାଶ ଦ୍ୱାରା ହିଁ ବାସ୍ତବତାରେ ପରିଣତ ହୋଇପାରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ବିକଶିତ କେରଳମ୍ ହେଉଛି ବିକଶିତ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ। ଥିରୁଅନନ୍ତପୁରମ୍ର ପୁଥାରିକଣ୍ଡମ୍ ପଡ଼ିଆରେ ଦଳୀୟ ୱାର୍ଡ଼ ସ୍ତରୀୟ ନେତୃତ୍ୱ ବୈଠକରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଶାହା ଏହା କହିଛନ୍ତି। ଦୁର୍ନୀତିମୁକ୍ତ ଶାସନ, ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏବଂ ରାଜନୈତିକ ସ୍ୱାର୍ଥଠାରୁ ଉର୍ଦ୍ଧ୍ୱକୁ ଉଠି ଦେଶର ବିକାଶ ପାଇଁ କାର୍ଯ୍ୟ କରିବା ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ତିନୋଟି ମୁଖ୍ୟ ଦୃଷ୍ଟିକୋଣ ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଅପରେସନ୍ ସିନ୍ଦୁର ଏବଂ ସର୍ଜିକାଲ ଷ୍ଟ୍ରାଇକ୍ ମାଧ୍ୟମରେ ଆତଙ୍କବାଦୀ କାର୍ଯ୍ୟକଳାପର ଦୃଢ଼ ମୁକାବିଲା କରାଯାଇପାରିଛି। ଜାତୀୟ ସୁରକ୍ଷା ପ୍ରତି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ସେ ଏହି ଅବସରରେ ଦୋହରାଇଥିଲେ।
ଭାରତୀୟ ଜନତା ପାର୍ଟି କେ ଲିଏ କାର୍ଯ୍ୟାଳୟ ଏ ହମାରେ ଲିଏ ମନ୍ଦିର କି ସ୍ଥାନ ଜିତନା ପବିତ୍ର ସ୍ଥାନ ହେ। କାର୍ଯ୍ୟାଳୟ କେ ବଗର ବିଚାରଧାରା କାର୍ଯ୍ୟକର୍ତ୍ତା ତକ ପହଞ୍ଚତି ନାହିଁ ହେ। ବିଚାରଧାରା କେ ବଗର କେ କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟି ମେ କଳ୍ପନା ହି ନାହିଁ କର ସକତେ ହେ। ଓର କାର୍ଯ୍ୟକର୍ତ୍ତା ବଗର କି ଭାରତୀୟ ଜନତା ପାର୍ଟି ଇସକା କୋଇ ଅସ୍ତିତ୍ୱ ହି ନାହିଁ।
ଭାରତୀୟ ଆଇନ ବ୍ୟବସ୍ଥା ବହୁ ଆହ୍ୱାନର ସମ୍ମୁଖୀନ ହେଉଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ କହିଛନ୍ତି। ହାଇଦ୍ରାବାଦର ନାଲସର ଆଇନ ବିଶ୍ୱବିଦ୍ୟାଳୟରେ 22ତମ ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେଇ ଜଷ୍ଟିସ୍ ଗଭାଇ କହିଛନ୍ତି ଏହି ଆହ୍ୱାନଗୁଡ଼ିକର ସମାଧାନର ଆବଶ୍ୟକତା ଜରୁରୀ। ତେବେ ଏହି ପରିସ୍ଥିତିକୁ ନାଗରିକମାନେ ସମ୍ମୁଖୀନ ହୋଇପାରିବେ। ଦେଶର ଆଇନ ବ୍ୟବସ୍ଥାରେ ବିଳମ୍ବିତ ନ୍ୟାୟ ଉପରେ ଆଲୋକପାତ କରି ଜଷ୍ଟିସ୍ ଗଭାଇ କହିଛନ୍ତି କେତେକ ନିର୍ଦ୍ଦିଷ୍ଟ ମାମଲାରେ ବିଚାରାଧୀନ ଭାବେ ଜେଲ୍ରେ ରହିଥିବା ସନ୍ଦିଗ୍ଧ ଅଭିଯୁକ୍ତ ପରେ ନିର୍ଦ୍ଦୋଷରେ ମଧ୍ୟ ଖଲାସ ହୋଇଛନ୍ତି। ଆଇନ ବିଶ୍ୱବିଦ୍ୟାଳୟରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଜଷ୍ଟିସ୍ ଗଭାଇ କହିଛନ୍ତି କ୍ଷମତା ପାଇଁ ନୁହେଁ, ବରଂ ସଚ୍ଚୋଟତା ପାଇଁ ମାର୍ଗ ଉନ୍ମୁକ୍ତ ରଖିବାକୁ ପଡ଼ିବ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡି, ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ପିଏସ୍ ନରସିମ୍ହା ଏବଂ ତେଲେଙ୍ଗାନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସୁଜୟ ପଲ୍ ଯୋଗ ଦେଇଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ପ୍ରାରମ୍ଭିକ ତଥ୍ୟ ଉପରେ ପର୍ଯ୍ୟବେସିତ। ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ନ ପହଞ୍ଚିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମାହୋଲ କହିଛନ୍ତି ଏହି ଦୁର୍ଘଟଣା ନେଇ ଏଆଇବି ଏହାର ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରଦାନ କରିଛି। ତେବେ 15 ପୃଷ୍ଠାର ଏହି ରିପୋର୍ଟ ଆଧାରରେ କୌଣସି ନିଷ୍କର୍ଷରେ ପହଞ୍ଚିବା ଉଚିତ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଗତ ସନ୍ଧ୍ୟାରେ ସାର୍ବଜନୀନ କରାଯାଇଛି। ଗତମାସ 12 ତାରିଖରେ ଅହମ୍ମଦାବାଦଠାରେ ଏହି ବିମାନ ଦୁର୍ଘଟଣାରେ 260 ଜଣଙ୍କର ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁଯାୟୀ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସେକେଣ୍ଡ ମଧ୍ୟରେ ଇନ୍ଧନ ନିୟନ୍ତ୍ରଣ ବ୍ୟବସ୍ଥା ବନ୍ଦ ହୋଇଯିବାରୁ ଏଭଳି ଦୁର୍ଘଟଣା ଘଟିଛି। ଇନ୍ଧନ ନିୟନ୍ତ୍ରଣ କରୁଥିବା ବ୍ୟବସ୍ଥା ପୁନଃ ସ୍ଥାପିତ ହୋଇଥିଲେ ମଧ୍ୟ ଗୋଟିଏ ଇଞ୍ଜିନ୍ କାର୍ଯ୍ୟକ୍ଷମ ହୋଇପାରିନଥିଲା। କୋଲକାତାସ୍ଥିତ ଜୋକାଠାରେ ଅବସ୍ଥିତ ଥିବା ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ପ୍ରତିଷ୍ଠାନରେ ଦୁଷ୍କର୍ମର ଶିକାର ହୋଇ ଏକ ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ପରମାନନ୍ଦ ଟପାୱେକରଙ୍କୁ ଗିରଫ କରିଛି। ଅଭିଯୁକ୍ତ ଛାତ୍ର ଜଣକ କର୍ଣ୍ଣାଟକର ବୋଲି ଜଣାଯାଇଛି। ଅଦାଲତ ସମ୍ପୃକ୍ତ ଛାତ୍ରଙ୍କୁ 19 ତାରିଖ ଯାଏ ପୁଲିସ୍ ହିଫାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛି। ଇତ୍ୟବସରରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଏବଂ ଡୋନର ଡକ୍ଟର ସୁକାନ୍ତ ମଜୁମଦାର ଆଇଆଇଏମ୍ ଜୋକାର ନିର୍ଦ୍ଦେଶକଙ୍କୁ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତର ଶଲ୍ୟ ଚିକିତ୍ସାର ଜନକ ଆଚାର୍ଯ୍ୟ ସୁଶ୍ରୁତଙ୍କ ଜୟନ୍ତୀ ପାଳନ ଅବସରରେ ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ତିନିଦିନିଆ ଜାତୀୟ ସମ୍ମିଳନୀ ସଲ୍ୟକନ 2025 ଆରମ୍ଭ ହେବ। ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଶଲ୍ୟ ଚିକିତ୍ସା ସମ୍ପର୍କିତ ଆଲୋଚନା ବୈଠକମାନ ଅନୁଷ୍ଠିତ ହେବ। ଏପରିକି କେତେକ ଶଲ୍ୟ ଚିକିତ୍ସାର ସିଧାସଳଖ ପ୍ରସାରଣର ମଧ୍ୟ ବ୍ୟବସ୍ଥା ହୋଇଛି। ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏଭଳି କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଅନ୍ତିମ ଦିବସରେ 200ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ପୋଷ୍ଟର ଉପସ୍ଥାପନ କରାଯିବ। ନବସୃଜନ, ସମନ୍ୱୟ ଏବଂ ପ୍ରେରଣା ଉପରେ ଆଧାରିତ ଏହି ସମ୍ମିଳନୀ ପରମ୍ପରାଗତ ଚିକିତ୍ସା ଏବଂ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟ ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶ ଏବଂ ବିଦେଶରୁ 500ରୁ ଅଧିକ ବିଶେଷଜ୍ଞ, ଶଲ୍ୟ ଚିକିତ୍ସକ, ଗବେଷକ ଏବଂ ଶିକ୍ଷାବିତ୍ ଏଥିରେ ଅଂଶଗ୍ରହଣ କରିବେ। ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ସେମାନଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଗଣପତ ରାଓ ଯାଦବ ଆସନ୍ତା 14 ତାରିଖରେ ହେବାକୁ ଥିବା ଆନୁଷ୍ଠାନିକ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁଲାଇ ମାସ 15 ତାରିଖରେ ଆଚାର୍ଯ୍ୟ ସୁଶ୍ରୁତଙ୍କ ଜୟନ୍ତୀ ପାଳନ କରାଯାଇଥାଏ। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ସମଗ୍ର ବିଶ୍ୱ ଏବେ ଆୟୁର୍ବେଦକୁ ଗ୍ରହଣ କରିଛି। ଗୁଜରାଟର ଜାମନଗରସ୍ଥିତ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ITRA ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଶ୍ରୀ ଯାଦବ ଏହା କହିଛନ୍ତି। ସେ କହିଛନ୍ତି, ସାରା ବିଶ୍ୱରେ ଭାରତର ପ୍ରାଚୀନ ଚିକିତ୍ସା ବ୍ୟବସ୍ଥାର ପ୍ରଚାର ଆଉ ପ୍ରସାର କରିବାରେ ITRAର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଆୟୁର୍ବେଦ ଆଉ ୟୋଗା ଇସଲିଏ କି କୋଇ ବିମାରୀ ନା ହୋ ଇସଲିଏ ହମ୍ ୟୋଗା କରତେ ହେ ଔର ବିମାରୀ ହୋନେ କେ ବାଦ ମେ ଉସକୋ ଦୁରୁସ୍ତ କରନେ କେ ଲିଏ ଭି ୟୋଗା ହୋ ୟା ଆୟୁର୍ବେଦ କୋ ଉପଯୋଗ ମେ ଲା ଜା ସକତା ହେ। ତୋ ମେ ହର ବାର ୟେ କହତା ହୁଁ କି ବିମାରୀ କେ ପହଲେ ଭି ବିମାରୀ କେ ବାଦ ମେ ଭି ହମାରା ଆୟୁର୍ବେଦ ପୁରେ ଦୁନିଆ ମେ ଲୋକ ପସନ୍ଦ କର ରହେ।
ଏହି ସମାରୋହରେ ଛାତ୍ରଛାତ୍ରୀଙ୍କୁ ଶ୍ରୀ ଯାଦବ ଡିଗ୍ରୀ ପ୍ରଦାନ କରିଥିଲେ। ମନ୍ତ୍ରୀ ଶ୍ରୀ ଯାଦବ ପ୍ରତିଷ୍ଠାନର ବିଭିନ୍ନ ବିଭାଗକୁ ପରିଦର୍ଶନ କରିଥିଲେ। ଛତିଶଗଡ଼ର ସୁକ୍ମା ଜିଲ୍ଲା ପୁଲିସ ଆଗରେ ଆଜି 9 ଜଣ ମହିଳାଙ୍କ ସମେତ 23 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲାର ପୁଲିସ ଆରକ୍ଷୀ ଅଧୀକ୍ଷକ କିରଣ ଚୌହାନ କହିଛନ୍ତି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପୁରସ୍କାର ସ୍ୱରୂପ 1,18,00,000 ଟଙ୍କା ଦିଆଯିବାକୁ ଘୋଷଣା କରାଯାଇଛି। ସମ୍ପୃକ୍ତ ମାଓବାଦୀଙ୍କୁ ଚେକ୍ ଆକାରରେ 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ। ୟୁକ୍ରେନ୍ ଉପରେ ବଡ଼ ଧରଣର ରୁଷ ଆକାଶମାର୍ଗରୁ ଆଜି ଆକ୍ରମଣ କରିଛି। ରୁଷ 600 ଡ୍ରୋନ୍ ବ୍ୟବହାର ମାଧ୍ୟମରେ 26 କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଚଳିତ ମାସର ଏହା ରୁଷ ତରଫରୁ ୟୁକ୍ରେନ୍ ଉପରେ 4ର୍ଥ ବଡ଼ ଧରଣର ଆକ୍ରମଣ ବୋଲି ଜଣାଯାଇଛି। ରୁଷ ତରଫରୁ ୟୁକ୍ରେନ୍ର ପ୍ରମୁଖ ସହରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ସେଗୁଡ଼ିକ ମଧ୍ୟରେ ଲୁଭିଭ୍, ଲୁଡ୍ସ୍କ ଏବଂ ଚର୍ନିଭେଟ୍ସି ସହର ରହିଛି। ଏଥିରେ 2 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ରୋମାନ ସୀମାରେ ଥିବା ଚର୍ନିଭେଟ୍ସିର 20 ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ଏହି ଆକ୍ରମଣକୁ କଠୋର ନିନ୍ଦା କରିଛନ୍ତି। ଏହି ଆକ୍ରମଣ ଫଳରେ ସାଧାରଣ ଧନଜୀବନ କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି। 25 କ୍ଷେପଣାସ୍ତ୍ର ଏବଂ 319 ଡ୍ରୋନ୍କୁ ଗୁଳି କରି ଖସାଇ ଦେଇଥିବା ୟୁକ୍ରେନ୍ର ବାୟୁସେନା ଦାବି କରିଛି। ଅନ୍ୟପକ୍ଷରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଗତକାଲି ୟୁକ୍ରେନ୍ର 155 ଡ୍ରୋନ୍କୁ ଖସାଇ ଦିଆଯାଇଛି। ଡୋମିନିକାର ଗଣରାଜ୍ୟର କାର୍ବିଆନ୍ ସାଗର ଉପକୂଳରେ ଏକ ଡଙ୍ଗାବୁଡ଼ି ହେବା ଫଳରେ 4 ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ 20ରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ହୋଇଥିବା ଜଣାଯାଇଛି। ଡୋମିନିକାନ୍ ବେସାମରିକ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଏହି ଦୁର୍ଘଟଣାରେ 17 ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ଏହି ଡଙ୍ଗାରେ 40ରୁ ଉର୍ଦ୍ଧ୍ୱ ବ୍ୟକ୍ତି ପିଟୋରିକୋ ଅଭିମୁଖେ ଯାତ୍ରା କରୁଥିଲେ। ଡୋମିନିକା ଗଣରାଜ୍ୟର ନୌବାହିନୀ ସୂତ୍ରରୁ ଜଣାଯାଇଛି, ଏହି ଡଙ୍ଗାବୁଡ଼ି ଘଟଣାରେ 10 ଜଣ ଡୋମିନିକା ଅଧିବାସୀ ଏବଂ 7 ଜଣ ହାଇତି ଅଧିବାସୀଙ୍କୁ ଉଦ୍ଧାର କରାଯାଇଛି। ଲର୍ଡ଼ସ୍ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ବ୍ୟାଟିଂ ଜାରି ରହିଛି। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଏହି ତୃତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସର ଖେଳ ଆଜି ଭାରତ ଗତକାଲିର ସ୍କୋର 3 ୱିକେଟରେ 145 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। କେଏଲ୍ ରାହୁଲ 100 ରନ୍ କରିଥିବା ବେଳେ ରିଷଭ ପନ୍ଥ 74 ରନ୍ର ପାଳି ଖେଳିଥିଲେ। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 5 ୱିକେଟରେ 287 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର 387 ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦକ୍ଷିଣ ରାଜ୍ୟଗୁଡ଼ିକର ବିକାଶ ଦ୍ୱାରା ହିଁ ବିକଶିତ ଭାରତ ଦୃଷ୍ଟିକୋଣ ବାସ୍ତବତାରେ ପରିଣତ ହୋଇପାରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସଚ୍ଚୋଟତା ପାଇଁ ମାର୍ଗ ଉନ୍ମୁକ୍ତ ରଖିବାକୁ ଆଇନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନ ବିଚାରପତି। ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ପରେ ହିଁ କୌଣସି ନିଷ୍କର୍ଷରେ ପହଞ୍ଚିହେବ, କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ଏବଂ ଲର୍ଡ଼ସ୍ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।